ସେଦିନ ମୋବାଇଲ କି ଦେଖିକି କୁହ।
ମୋ ନାଁ ଶ୍ରୀ ଦୟାନିଧି ସାହୁ, ତ୍ରିନାଥ ବସ୍ତ୍ରୀ ରହୁଛି। ଆମର ଏଠି ଯୋଉ ଡ୍ରେନ୍ କାମ ହୋଇଛି ଏସବୁ ରିପେୟାରିଂ ନେବା ଦ୍ୱାରା ମାନେ ସବୁ ଭାଙ୍ଗି ଚୁଟି ଗଲାଣି, ଯାହାଫଳରେ ବୟସ୍କ ଲୋକମାନେ ଗଲାବେଳେ ଚୁଟି ପଡୁଛନ୍ତି, ମାନେ ଗୋଡ଼ ଫୋଡ଼ ଭାଙ୍ଗି ଯାଉଛି, ବହୁତ ଅସୁବିଧା ହେଉଛି। ଦୟାକରି ଟିକେ ମାନେ ମରାମତି ରିପେୟାର କରେ ଆମେମାନେ ଖୁସି ହେବେ।